ଓଡ଼ିଶା ମାର୍କେଟକୁ ଆପଣମାନଙ୍କୁ ସ୍ୱାଗତ। କୁହାଯାଏ ଓଡ଼ିଶାର ଲୋକମାନେ ନିଜର ଦକ୍ଷତାକୁ ନେଇ ସବୁଠାରେ ପରିଚିତ ହୋଇଥାନ୍ତି, କିନ୍ତୁ ସେହି ସବୁ କାର୍ଯ୍ୟର ପଛରେ ଥିବା ସେମାନଙ୍କର ପରିଶ୍ରମ ହିଁ ତାଙ୍କୁ ସବୁଠି ପ୍ରଶଂସକ ସାହାଯ୍ୟ କରିଥାଏ। ବିଭିନ୍ନ ପ୍ରକାରର କାରୁକାର୍ଯ୍ୟରେ ଓଡ଼ିଶା ସବୁଠି ଆଗରେ ରହିଛି। ସେଥିମଧ୍ୟରୁ ଏମିତି କିଛି କାମ ରହିଛି ଯେଉଁଟା ବିଭିନ୍ନ ସ୍ଥାନରେ ପ୍ରସିଦ୍ଧି ହୋଇ ରହିଆସିଛି। କିଛି କାରୁକାର୍ଯ୍ୟ ମାଟିକି ନେଇ ହୋଇଥାଏ, କିଛି କାଠ, ପଥର, ମଳି, ଶଙ୍ଖ ଇତ୍ୟାଦିକୁ ନେଇ ହୋଇଥାଏ। ସେଥିମଧ୍ୟରୁ ଗୋଟେ କାର୍ଯ୍ୟ ହେଉଛି ଟେରାକୋଟା। ତେବେ ଫ୍ରେଣ୍ଡସ୍, ଆଜିର ଟିପ୍ସଟି କହିବା ପୂର୍ବରୁ ଯଦି ଆପଣମାନେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଆଜି ହିଁ ସବସ୍କ୍ରାଇବ୍ କରନ୍ତୁ, ଆଉ ଏପରି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ତଳେ ଥିବା ବେଲ୍ ବଟନ୍ଟିକୁ ପ୍ରେସ୍ କରନ୍ତୁ। ଟେରାକୋଟା ଯେଉଁଟାକି ମାଟିରେ ତିଆରି ହେଉଥିବା କିଛି କାରୁକାର୍ଯ୍ୟ, ଏହିସବୁ କାର୍ଯ୍ୟ ଏକ ପ୍ରକାରର ଚିକିଟା ବା କାଦୁଅ ମାଟିକୁ ନେଇ ତିଆରି ହୋଇଥାଏ। ଚିକିଟା ମାଟି ସାଧାରଣତଃ ଏହିସବୁ କାର୍ଯ୍ୟ ପାଇଁ ଉପଯୁକ୍ତ ହୋଇଥାଏ, କାରଣ ଏହିସବୁ କାର୍ଯ୍ୟ ବହୁତ ସୂକ୍ଷ୍ମ ହୋଇଥାଏ, ଯେଉଁଟାକି କିଛି କିଛି ଛୋଟ ଛୋଟ ଜିନିଷ ଏକାଠି ହୋଇ ଗଢ଼ା ହୋଇଥାଏ। ଯେତେବେଳେ ଆମେ ଏସବୁ ପାଇଁ ଚିକିଟା ମାଟିର ବ୍ୟବହାର କରିଥାଉ, ଏହା ଅନ୍ୟ ଏକ ଜିନିଷକୁ ନିଜ ସହ ଏକାଠି ଧରି ରଖିବାରେ ସକ୍ଷମ ହୋଇଥାଏ। ଟେରାକୋଟା କାର୍ଯ୍ୟ ବିଭିନ୍ନ ସ୍ଥାନରେ ନିଜର ପ୍ରସିଦ୍ଧି ଲାଭ କରିଛି। ଏହି କାର୍ଯ୍ୟରେ ଓଡ଼ିଆ ସଂସ୍କୃତିକୁ ନେଇ କିଛି ଚିତ୍ର ଭାବେ ଚିତ୍ରିତ କରାଯାଇଥାଏ। ମାଟିକୁ ନେଇ ବିଭିନ୍ନ ପ୍ରକାରର ଘରକରଣାର ଆସବାବପତ୍ର, ଘର ସଜେଇବା ପାଇଁ କିଛି ଜିନିଷ ଯେମିତିକି ମୂର୍ତ୍ତି, ଘଣ୍ଟି, ଫୁଲକୁଣ୍ଡ, ଖୁମ୍ବ ତିଆରି କରାଯାଇଥାଏ। ଏହିସବୁ କାରୁକାର୍ଯ୍ୟ ଅତ୍ୟନ୍ତ ମନଲୋଭା ହୋଇଥାଏ। କୁହାଯାଏ ଯେ ପୂର୍ବ ଇତିହାସକୁ ଅନୁକରଣ କରି କିଛି ନୂଆ ଉଦ୍ଭାବନ କରାଯାଏ, ସେହିପରି ଓଡ଼ିଆ ଇତିହାସକୁ ଅନୁସରଣ କରି, ଓଡ଼ିଆ ସଂସ୍କୃତିକୁ ଅନୁସରଣ କରି ଏହିସବୁ ଜିନିଷ ତିଆରି କରାଯାଇଥାଏ। ଏହିସବୁ ଜିନିଷଗୁଡ଼ିକ ଓଡ଼ିଶାର କଳା, ସଂସ୍କୃତି, ଇତିହାସକୁ ଆମେ ସ୍ପଷ୍ଟ ଜାଣିପାରୁ।